ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ନଦିନିଆ ଯାତ୍ରା ଶେଷ କରିକିରି ଆଇବା କାଲି ଜନ୍ମବେଦୀନୁ ରତ୍ନବେଦୀକି ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି। ବାହୁଡ଼ା ଯାତ୍ରାର ଲାଗି ପୁରୀନ କଡ଼ା ସୁରକ୍ଷା ବ୍ୟବସ୍ଥା। ପୁରୀ ପୌରପାଳିକାକେ ମହାନଗର ନିଗମ କରବାର୍ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ସହରରେ ସ୍ଥାପନା ହେବା ବିଶ୍ୱସ୍ତରୀୟ ସଂଗ୍ରହାଳୟ ଆଉ ପାଠାଗାର। ତେଲେଙ୍ଗାନା ଦୁର୍ଘଟଣାଥି ଜୀବନ ଯାଇଥିବା ଶ୍ରମିକମାନଙ୍କର ପରିବାର ଲୋକ 10 ଲକ୍ଷ ଟଙ୍କା ଲେଖା ସାହାଯ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଉ ଦେବଗଡ଼ ଜିଲ୍ଲାର 163 କୋଟି ଟଙ୍କାର 45 ପ୍ରକଳ୍ପର ଲୋକାର୍ପଣ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏଥର ପୂରା ଖବର। ଚତୁର୍ଦ୍ଧାମୂର୍ତ୍ତିଙ୍କ ନଦିନିଆ ଗୁଣ୍ଡିଚା ଯାତ୍ରାର ଆଜି ହେଉଛି ଶେଷ ଦିନ। ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼କ ମଣ୍ଡପଠାରେ ମହାପୁରମାନଙ୍କର ସନ୍ଧ୍ୟା ଦର୍ଶନ ଆଜି ସଞ୍ଜବେଳର 6 ବଜେ ତକ ଚାଲିଥିଲା। ଆଇବା କାଲ ବାହୁଡ଼ା ଯାତ୍ରା ଲାଗି ପ୍ରଶାସନ ତରଫ ସବୁ ପ୍ରକାର ତୟାରୀ ଶେଷ ହୋଇଯାଇଛି। ମହାପୁରମାନଙ୍କର ସନ୍ଧ୍ୟା ଦର୍ଶନ ଆଉ ବାହୁଡ଼ା ଯାତ୍ରାକୁ ନେଇକରି ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ଗୋଟିଏ ରିପୋର୍ଟ।
ଅଷାଢ଼ ମାସର ଉଜ୍ଜଳ ପ୍ରଖର ଦଶମୀ ତିଥି ଦିନ ମହାପୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକେ ଫେରିବେ। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ଏହି ପବିତ୍ର ଯାତ୍ରାର ଅଲୌକିକ ଅନୁଭୂତି ଲାଗି ଶ୍ରଦ୍ଧାଳୁମାନେ ଚାହିଁ ରହିଛନ୍। ଶ୍ରୀକ୍ଷେତ୍ରନ ଭକ୍ତଙ୍କର ଭିଡ଼ ଜମ୍ବାର ସହିତ ଭକ୍ତ ଓ ଭଗବାନଙ୍କର ଫେର ଘାଏ ଅପୂର୍ବ ମିଲମ ଲାଗି ସବୁ ପ୍ରସ୍ତୁତି ଶେଷ ଖେପକେ ପହଞ୍ଚିଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ ସବୁ ସେବକ ନିଜକୁ କାମଥି ସହଯୋଗ ଆଉ ତାଲମେଲ ରଖବା ଲାଗି କୁହାଯାଇଛି। ନୀତି ନିର୍ଘଣ୍ଟ ଅନୁସାରେ ଆଜି ମହାପୁରମାନଙ୍କର ସନ୍ଧ୍ୟା ଦର୍ଶନ ଉତ୍ତରୁ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ବନ୍ଦ କରାଯାଇଛି। ଧାରିଜ ସମିଆତି ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କରାଯାଇକରି ମହାପୁରମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ନୀତି କରାଯିବା। ଆଇବା କାଲି ଉପରବେଳା 4 ବଜେ ରଥ ଟଣାଯିବା। ରବିବାର ଦିନ ସୁନାବେଶ, ସୋମବାର ଦିନ ଅଧରପଣା ନୀତି ଆଉ ମଙ୍ଗଳବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ ହେବା। ଦକ୍ଷିଣ ମୁହାଁ ହୋଇକରି ଯାତ୍ରା କରୁଥିବା ଶ୍ରୀ ବିଗ୍ରହମାନଙ୍କର ଆଇବା କାଲି ବାହୁଡ଼ା ଯାତ୍ରା ବେଲ୍କେ ଦର୍ଶନ କଲେ କୋଟି ଜନ୍ମର ଫଲ ମିଲ୍ସି ବୋଲି ପୁରାଣ ଶାସ୍ତ୍ରଟି ବର୍ଣ୍ଣିତ ରହିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ବିସ୍ମିତା ପ୍ରଧାନ।
ପୁରୀ ପୌରପାଳିକାକେ ମହାନଗର ନିଗମ କରବାରକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଇ ବାବଦେ ସାମ୍ବାଦିକ ସମ୍ମିଳନୀତି ମୁଖ୍ୟମନ୍ତ୍ରୀ କହିଛନ୍, ପୁରୀ ସହରକେ ନୂଆ ଢାଞ୍ଚାତି ତିଆରି କରବାର ଆବଶ୍ୟକତା ରହିଛି। ବଢ଼ୁଥିବା ଜନସଂଖ୍ୟା ଆଉ ଭକ୍ତଙ୍କର ସମାଗମକେ ନଜରତି ରଖିକରି ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ସହର ସଙ୍ଗେ ଆଖରପାଖର ପଞ୍ଚାୟତମାନଙ୍କୁ ମିଶାଇକରି ମହାନଗର ନିଗମ ଗଠନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆମ ସରକାର ପୁରୀଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପରିସରରେ ଏଇ ଯେଉଁ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ, ଯେପରିକି ଏହାର ପୌରାଣିକ ମହତ୍ୱ, ନୀଳମାଧବଙ୍କଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ। ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ।
ଏଥର ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁରୀ ସହରର ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ ସହିତ ଗବେଷଣା କେନ୍ଦ୍ର ଆଉ ଲାଇବ୍ରେରୀ ସ୍ଥାପନା କରାଯିବା ବୋଲି ଭିଲ୍ ଘୋଷଣା କରିଛନ୍। ସେ କହିଛନ୍, ଗୋଟେ ପରିସରଥି ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଆଉ ଲାଇବ୍ରେରୀ ରହିବା, 300 ଆସନ୍ଥିବା ଅଡିଟୋରିୟମ ସାଙ୍ଗେ ମୁକ୍ତାକାଶ ରଙ୍ଗମଞ୍ଚ ଭିଲ୍ ନିର୍ମାଣ କରାଯିବା, ଅଡିଟୋରିୟମର ଫି ଦିନ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ପ୍ରଦର୍ଶନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ଆଇବାକାଲ ମହାପୁରମାନଙ୍କର ଶ୍ରୀକ୍ଷେତ୍ର ପୁରୀନ ମହାପୁରମାନଙ୍କର ବାହୁଡ଼ା ଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ପ୍ରଶାସନିକ ତୟାରୀ ସମୀକ୍ଷା କରିଛନ୍। ନୀତି ସହିତ ସେବାୟତମାନେ ସମୟ ଅନୁସାରେ ନୀତିକାନ୍ତି କରିବେ। ପ୍ରଶାସନ ତରଫ ଏ ବାବଦେ ସବୁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ସିଆଡ଼େ ବାହୁଡ଼ା ବେଲ୍କେ ଭକ୍ତଙ୍କର ଭିଡ଼କେ ନଜରତି ରଖିକରି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଶ୍ରୀଗୁଣ୍ଡିଚା ମନ୍ଦିର ପାଖେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍। ପୁରୀ ସରଧାବାଲି ଦଲାଚକଟା ଘଟଣାର ଭିଡ଼ିଓ ଆଉ ତଥ୍ୟ ଦେବା ଲାଗି ତଦନ୍ତକାରୀ କମିଟିର ଅଧ୍ୟକ୍ଷା ଅନୁ ଗର୍ଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍। ଏ ବାବଦେ ଗୋଟିଏ ସ୍ୱତନ୍ତ୍ର ଇମେଲ୍ ଆଇଡି puritragedy.inquiry@odisha.gov.in ସୂଚନା ପଠାଇ ପାରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍। ଇତାର ସହିତ କେନ୍ସିବି ଲୋକ ଭୁବନେଶ୍ୱର ଅତିଥି ଭବନ ଆଉ ପୁରୀ ସ୍ୱେଶାଲ ସର୍କିଟ୍ ହାଉସ୍କେ ପହଞ୍ଚିକରି ବ୍ୟକ୍ତିଗତ ଭାବେ ବିଲ୍ ତଥ୍ୟ ଦେଇପାରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍। ସଂସ୍କୃତି ଆଉ ସଂସ୍କାରଧର୍ମୀ କାମ ଆଉ ଇତାର ବିକାଶ ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ପୁରୀ ମଙ୍ଗଳାଘାଟଠାରେ ହୋଇଥିବା ରାମଚରିତ ମାନସ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଏଇଟା କହିଛନ୍। କାର୍ଯ୍ୟକ୍ରମଟି ପଦ୍ମବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟଜୀ ମହାରାଜ ଅଧ୍ୟକ୍ଷତା କରିଥିଲେ। ତେଲେଙ୍ଗାନା କାରଖାନା ବିସ୍ଫୋରଣ ଘଟଣାଟି ଜୀବନ ଯାଇଥିବା 8 ଜଣ ଓଡ଼ିଆ ଶ୍ରମିକଙ୍କ ପରିବାର ଲୋକ 10 ଲକ୍ଷ ଟଙ୍କା ଲେଖା ଅନୁକମ୍ପା ସାହାଯ୍ୟ ଯୋଗାଇଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସାହାଯ୍ୟ ପାଣ୍ଠିନୁ ଏହି ସାହାଯ୍ୟ ଟଙ୍କା ଯୋଗାଇ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ମୃତକମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ସବୁନୁ ଜହ 3 ଜଣ ଥିବାର ବେଲ୍କେ ନବରଙ୍ଗପୁରନୁ 2 ଜଣ, ବାଲେଶ୍ୱର, ଯାଜପୁର ଆଉ କଟକ ଜିଲ୍ଲାର ଜଣେ ଲେଖା ଶ୍ରମିକ ଅଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ଜିଲ୍ଲାନ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ସାମିଲ ହୋଇଛନ୍। ସକାଳବେଳା ଦେବଗଡ଼ ଗୁଣ୍ଡିଚା ମନ୍ଦିରନ ମହାପ୍ରଭୁଙ୍କ ଦର୍ଶନ କରିବା ଋତୁରୁ ସହରର ନୂଆ ବସ୍ ଟର୍ମିନାଲ ଆଉ ବର୍ଜ୍ୟବସ୍ତୁ ପରିଚାଳନା ଗାଡ଼ିମାନଙ୍କର ଲୋକାର୍ପଣ କରିଛନ୍। ତାର ଋତୁରୁ ବନ ବିଭାଗ ତରଫରୁ ହୋଇଥିବାର ବନ ମହୋତ୍ସବ ସପ୍ତାହତି ଯୋଗ ଦେଇକରି ତିଲେଇବଣି ସୁଗୁଡ଼ାଠାରେ ଏକ ପେଡ଼ ମା କେ ନାମ ଅଭିଯାନଟି ଗଛ ଯୋଗାଇଥିଲେ। ଉପରବେଳା ଦେବଗଡ଼ଠାରେ ଗରିବ କଲ୍ୟାଣ ଓ ବିକାଶ ସମାବେଶଟି ଯୋଗ ଦେଇକରି 163 କୋଟି ଟଙ୍କାର 45 ପ୍ରକଳ୍ପର ଲୋକାର୍ପଣ ଆଉ ଶିଳାନ୍ୟାସ କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଗସ୍ତି ଆସିକରି ବରଗଡ଼ ସମ୍ବଲପୁର ରାଜପଥଠାରେ ସ୍ୱାଗତ ତୋରଣର ଲୋକାର୍ପଣ କରିଛନ୍। ଇତାର ସହିତ ଦୁର୍ଗାପାଲିଠାରେ ଥିବାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍। ତାର ଉତ୍ତରୁ ପର୍ଦ୍ଧିଆପାଲିଠାରେ ବିଲ୍ ଗୋଟିଏ ସ୍ୱାଗତ ତୋରଣ ଉଦ୍ଘାଟନ କରିଛନ୍। ସଞ୍ଜବେଳେ ଆର୍ଡିସି କାର୍ଯ୍ୟାଳୟ ପରିସରନ ବୀର ସୁରେନ୍ଦ୍ର ସାଇଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍। ସମବାୟ ମନ୍ତ୍ରଣାଳୟ ତରଫରୁ ଆଇବା କାଲି 4 ନମ୍ବର ବାର୍ଷିକୀ ପ୍ରତିଷ୍ଠା ଦିବସ ପାଳନ କରାଯିବା। ଅନ୍ତର୍ଜାତୀୟ ସମବାୟ ବଛର 2025 ପାଳନ ଆଗନୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ତରଫରୁ ସମବାୟ ପଦଯାତ୍ରାର ଆୟୋଜନ କରାଯାଇଥିଲା। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପଦଯାତ୍ରାକେ ଉଦ୍ଘାଟନ କରିକି ସମବାୟ ଅନୁଷ୍ଠାନ ଗ୍ରାମୀଣ ଓଡ଼ିଶାର ଗ୍ରୋଥ୍ ଇଞ୍ଜିନ୍ ଆଏ ବୋଲି କହିଛନ୍। ରାଜ୍ୟ ଜାତୀୟ ଶିକ୍ଷାନୀତି ଏନ୍ଇପି 2020 କାର୍ଯ୍ୟକାରୀ କରିବା ଲାଗି ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି 2 ନମ୍ବର ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତା ହୋଇଥିବାର ବୈଠକଟି ଭିନ୍ ଭିନ୍ ବିଭାଗର ତାଲମେଲ୍ଟି ରାଜ୍ୟ କାର୍ଯ୍ୟକାରୀ ହେଉଥିବା ନୂଆ ଜାତୀୟ ଶିକ୍ଷାନୀତି ବାବଦେ ଆଲୋଚନା କରାଯାଇଥିଲା। ଶିକ୍ଷାନୀତି କାର୍ଯ୍ୟକାରୀ କରିବାର ଦିଗେ ଆଇଟି ସକ୍ଷମ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ ଆଉ ବହୁଭାଷୀ ଶିକ୍ଷାକେ ତହକାବାର ଲାଗି ପଦକ୍ଷେପ ନେବାରକେ ଏହି ଅବସରରେ ଉନ୍ନୟନ କମିଶନର ଜୋର୍ ଦେଇଛନ୍। ବିଜେପି ରାଜ୍ୟସଭାପତି ନିର୍ବାଚନ ଲାଗି ଫେର୍ ଘାଏ ପ୍ରକ୍ରିୟା ମୁଲେଇଛେ। ନିର୍ବାଚନ ଲାଗି ଆଇବା 6 ତାରିଖ ବିଜ୍ଞପ୍ତି ବାହାରବା, 7 ତାରିଖ ନାମାଙ୍କନ ଦାଖଲ ଆଉ 8 ତାରିଖ ଭୋଟ୍ ଗ୍ରହଣ କରାଯିବା ବୋଲି ବିଜେପିର ସହକାରୀ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ସୂଚନା ଦେଇଛନ୍। ବାହୁଡ଼ା ଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାର ଲାଗି ବୌଦ୍ଧ ସର୍କିଟ୍ ହାଉସ୍ଠାରେ ଆଜି ଗୋଟିଏ ଜରୁରୀ ବୈଠକ ହୋଇଥିଲା। ଦେବୋତ୍ତର ଅଧିକାରୀ ଆଉ ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ନେତୃତ୍ୱତି ହୋଇଥିବାର ବୈଠକଟି ବାହୁଡ଼ା ଦିନ 11 ବଜେ ଆଗନୁ ସବୁ ନୀତିକାନ୍ତି ସାରିକରି ଠିକ୍ ସମୟାତି ପହଣ୍ଡି କରବାର ଲାଗି ଧାରିଜ କରାଯାଇଛି। ଉପରବେଳା 4 ବଜେ ମହାପୁରୁମାନଙ୍କୁ ରଥାରୂଢ଼ କରିକି ଛେରା ପହଁରା ଆଉ ରଥଛୁଆଁ ନୀତି କରାଯିବା, 5 ବଜେ ରଥ ଘିଚିବାର ଲାଗି ବୈଠକଟି ଧାରିଜ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ଆଉ ଓଡ଼ିଶା ବନ ଉନ୍ନୟନ ପ୍ରକଳ୍ପ ତରଫରୁ ଉଲୁଣ୍ଡା ବନାଞ୍ଚଳ କପାସିରା ଗାଁଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଗାଁର ବନ ସୁରକ୍ଷା ସମିତିର ସଦସ୍ୟ, ଯୁବକ ସଂଘ, ମହିଳା ଏସ୍ଜିଏଚ୍ ସଦସ୍ୟମାନେ ଯୋଗ ଦେଇକରି ହଜାରେନୁ ଅଧିକା ଗଛ ଯୋଗାଇଛନ୍। ସୂଚନା ଅନୁସାରେ ଜୁଲାଇ 1 ତାରିଖନୁ ମୁର ହୋଇଥିବାର ବନ ମହୋତ୍ସବ ସପ୍ତାହ ଅବସରରେ ଉଲୁଣ୍ଡା ବନାଞ୍ଚଳର ଖଜରିଆପାଲି, ମେଘନାଥ, କୁଦୋପାଲି, ଅନନ୍ତପାଲି, ଏସ୍ ପତ୍ରାପାଲି ଗାଁ 15,000ରୁ ଅଧିକା ଗଛ ଯୋଗାଯାଇଛି ବୋଲି ବନାଞ୍ଚଳ ତରଫରୁ ସୂଚନା ଦିଆଯାଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅର୍ଜୁନପୁର ଜଙ୍ଗଲ ପାଖେ ଥିବା ନଗର ବଣ୍ଠାନେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆଉ ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଗଛ ଯୋଗାଇଥିଲେ। ଏହି ଅବସରରେ ପ୍ରାଧିକରଣର ସଦସ୍ୟ ଆଉ ବିଚାରପତିମାନେ ବି ଯୋଗ ଦେଇକରି ଗଛ ଯୋଗାଇଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଜୁନିୟର ରେଡ୍କ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେଙ୍କ ସଭାପତିତ୍ୱତି ହୋଇଥିବାର କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ଆଘଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଯୋଗ ଦେଇଥିଲେ। ରାଜ୍ୟ ମୌସୁମୀ ସକ୍ରିୟ ରହିବାର ସହିତ ଲଘୁଚାପ ପ୍ରଭାବତି ଜବର ବର୍ଷା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 4 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ 20 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ନଦିନିଆ ଯାତ୍ରା ଶେଷ କରି ଆଇବା କାଲି ଜନ୍ମବେଦୀନୁ ରତ୍ନବେଦୀକେ ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି। ବାହୁଡ଼ା ଯାତ୍ରାର ଲାଗି ପୁରୀ ନକଡ଼ା ସୁରକ୍ଷା ବ୍ୟବସ୍ଥା। ପୁରୀ ପୌରପାଳିକାକେ ମହାନଗର ନିଗମ କରବାର ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ସହରରେ ସ୍ଥାପନା ହେବା ବିଶ୍ୱସ୍ତରୀୟ ସଂଗ୍ରହାଳୟ ଆଉ ପାଠାଗାର। ତେଲେଙ୍ଗାନା ଦୁର୍ଘଟଣାତି ଜୀବନ ଯାଇଥିବା ଶ୍ରମିକମାନଙ୍କ ପରିବାର ଲୋକ 10 ଲକ୍ଷ ଟଙ୍କା ଲେଖା ସାହାଯ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଉ ଦେବଗଡ଼ ଜିଲ୍ଲାର 163 କୋଟି ଟଙ୍କାର 45 ପ୍ରକଳ୍ପର ଲୋକାର୍ପଣ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।